ଆକାଶବାଣୀ ସମ୍ବାଦ ପଢୁଛନ୍ତି ବୀରେନ୍ଦ୍ରୀ ନାରାୟଣ ସେଠୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ବସ୍ତର ଡିଭିଜନ ସ୍ଥିତ ଜଗଦଲପୁରଠାରେ 26,000 କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଡୋମିନିକାନ୍ ରିପବ୍ଲିକ୍ ଉପରାଷ୍ଟ୍ରପତି ରାକେଲ୍ ପେନ୍ନା ରୋଡ୍ରିଗେଜ୍ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। 2023-24 ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର ପୂର୍ବାନୁମାନକୁ ଶତକଡ଼ା 6.3% ଅପରିବର୍ତ୍ତିତ ରଖିବାକୁ ବିଶ୍ୱବ୍ୟାଙ୍କ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ସରକାର କହିଛନ୍ତି ନାନ୍ଦେଡ୍ ସରକାରୀ ମେଡିକାଲ୍ କଲେଜ ହସ୍କିଟାଲ୍ରେ 24 ମୃତ୍ୟୁ ଘଟଣାର କାରଣ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏବଂ ହାଙ୍ଗ୍ଝୋ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 62 ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ବସ୍ତର ଡିଭିଜନ ସ୍ଥିତ ଜଗଦଲପୁରଠାରେ 26,000 କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ବସ୍ତରର ନଗରନାରଠାରେ ସ୍ଥାପିତ ଏନ୍ଏମ୍ଡିସି ଇସ୍କାତ କାରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। 24,000 କୋଟି ଟଙ୍କା ମୂଲ୍ୟରେ ନିର୍ମିତ ସେହି ଇସ୍କାତ କାରଖାନାରୁ ଉନ୍ନତମାନର ଇସ୍କାତ ଉତ୍ପାଦିତ ହେବ। ସେହି କାରଖାନା ହଜାର ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ। ଜଗଦଲପୁରକୁ ତାଙ୍କର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଜଗଦଲପୁର ରେଳ ଷ୍ଟେସନର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଓ ଅନ୍ତାଗଡ଼ ଏବଂ ତାରୋକି ମଧ୍ୟରେ ନୂଆ ରେଳ ଲାଇନ୍କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହାବ୍ୟତୀତ ଜଗଦଲପୁର ଓ ଦାନ୍ତେୱାଡ଼ା ମଧ୍ୟରେ ରେଳ ଲାଇନ୍ର ଦୋହରୀକରଣକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିଛନ୍ତି। ଶ୍ରୀ ମୋଦି ତାରୋକି ଓ ରାୟପୁର ମଧ୍ୟରେ ରେଳ ସେବାର ଶୁଭ ଉଦ୍ଘାଟନ କରିଛନ୍ତି। ଏହିସବୁ ପ୍ରକଳ୍ପଗୁଡ଼ିକ ଆଦିବାସୀ ବହୁଳ ଇଲାକାରେ ରେଳ ଯୋଗାଯୋଗ ବୃଦ୍ଧି କରିବା ସହ ସେହି ଅଞ୍ଚଳର ଅର୍ଥନୈତିକ ବିକାଶ ପାଇଁ ପଥ ଉନ୍କକ୍ତ କରିବ। ପ୍ରଧାନମନ୍ତ୍ରୀ କଙ୍କୁରୀ ଓ ଛତିଶଗଡ଼ ଝାଡ଼ଖଣ୍ଡ ସୀମା ମଧ୍ୟରେ 45 ଜାତୀୟ ରାଜପଥରେ ନିର୍ମିତ ନୂଆ ସଡ଼କକୁ ଉତ୍ସର୍ଗ କରିଛନ୍ତି। ଡୋମିନିକାନ୍ ରିପବ୍ଲିକ୍ ଉପରାଷ୍ଟ୍ରପତି ରାକେଲ୍ ପେନ୍ନା ରୋଡ୍ରିଗେଜ୍ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଡୋମିନିକାନ୍ ରିପବ୍ଲିକ୍ ଉପରାଷ୍ଟ୍ରପତିଙ୍କ ପ୍ରଥମ ଭାରତ ଗସ୍ତରେ ତାଙ୍କୁ ସ୍ୱାଗତ କରି ଶ୍ରୀମତୀ ମୁର୍ମୁ କହିଛନ୍ତି ଭାରତ ଓ ଡୋମିନିକାନ୍ ରିପବ୍ଲିକ୍ ସେମାନଙ୍କ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର 25ତମ ବାର୍ଷିକୀ ପାଳନ କରୁଥିବା ଭଳି ସମୟରେ ସେ ଭାରତ ଗସ୍ତରେ ଆସିଛନ୍ତି। ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ତଥା ଉତ୍ତମ ରହିଛି। ଉଭୟ ଦେଶ ମଧ୍ୟରେ ଏହି ସମ୍ପର୍କ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଆନ୍ତର୍ଜାତିକ ମଞ୍ଚରେ ପରସ୍କରକୁ ସହଯୋଗ ଉପରେ ପର୍ଯ୍ୟବେସିତ। ରାଷ୍ଟ୍ରପତି କହିଛନ୍ତି ଡୋମିନିକାନ୍ ରିପବ୍ଲିକ୍ ହେଉଛି ଲାଟିନ୍ ଆମେରିକାରେ ଭାରତର ଅଷ୍ଟମ ବୃହତ୍ତମ ବାଣିଜ୍ୟ ଭାଗିଦାର। ବାଣିଜ୍ୟ ସମ୍ପର୍କରେ ଆହୁରି ଉନ୍ନତି ଘଟିବାର ଯଥେଷ୍ଟ ସୁଯୋଗ ଥିବାର ସେ କହିଛନ୍ତି। ଶ୍ରୀମତୀ ମୁର୍ମୁ କହିଛନ୍ତି ଔଷଧ ଉତ୍ପାଦନ ସାମୁଦ୍ରିକ ବିଜ୍ଞାନ ପାଣିପାଗ ଦୁର୍ବିପାକ ପ୍ରଶମନ ମୌଳିକ ଢାଞ୍ଚା ଓ ଡିଜିଟାଲ୍ ପେମେଣ୍ଟ ଟେକ୍ନୋଲୋଜି ଭଳି କ୍ଷେତ୍ରରେ ଏକାଠି ମିଶି କାର୍ଯ୍ୟ କରିବା ଓ ଅଭିଜ୍ଞତାର ଆଦାନ ପ୍ରଦାନ କରିବା ପାଇଁ ଉଭୟ ଦେଶ ଲାଗି ଅନେକ ସୁଯୋଗ ରହିଛି। ଉଭୟ ନେତା ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ବୃଦ୍ଧି କରିବାକୁ ଏକମତ ହୋଇଛନ୍ତି। 2023-24 ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର ପୂର୍ବାନୁମାନକୁ ଶତକଡ଼ା 6.3% ଅପରିବର୍ତ୍ତିତ ରଖିବାକୁ ବିଶ୍ୱବ୍ୟାଙ୍କ ନିଷ୍ପତ୍ତି ନେଇଛି। ବାହ୍ୟ ଚ୍ୟାଲେଞ୍ଜଗୁଡ଼ିକ ସତ୍ତ୍ୱେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ଭଲ ଥିବାରୁ ବିଶ୍ୱବ୍ୟାଙ୍କ ଏଭଳି ନିଷ୍ପଭି ନେଇଛି। ଗତ ଏପ୍ରିଲ୍ ମାସରେ ବିଶ୍ୱବ୍ୟାଙ୍କ 2023-24 ପାଇଁ ଭାରତର ଅଭିବୃଦ୍ଧି ହାର ପୂର୍ବାନୁମାନକୁ ଶତକଡ଼ା 6.3% ହ୍ରାସ କରିଥିଲା। ତାହା ପୂର୍ବରୁ ବିଶ୍ୱବ୍ୟାଙ୍କ ଏହାକୁ ଶତକଡ଼ା 6.6% ରଖିଥିଲା। ବିଶ୍ୱବ୍ୟାଙ୍କର ସର୍ବଶେଷ ଭାରତ ବିକାଶ ରିପୋର୍ଟରେ କୁହାଯାଇଛି ଆନ୍ତର୍ଜାତିକ ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହେବା ସତ୍ତ୍ୱେ ଭାରତ 2022-23 ବିଶ୍ୱରେ ଏକମାତ୍ର ଦ୍ରୁତ ବିକାଶକାରୀ ଅର୍ଥନୀତି ହୋଇ ରହିଛି। ସେହି ସମୟରେ ଭାରତର ଅଭିବୃଦ୍ଧି ହାର ଶତକଡ଼ା 7.2% ରହିଥିଲା। ଉତ୍ତର ଆମେରିକାର ମେରିଲ୍ୟାଣ୍ଡରେ ଆସନ୍ତା 14 ଡକ୍ଟର ବିଆର୍ ଆମ୍ବେଦକରଙ୍କର ସର୍ବବୃହତ ପ୍ରତିମୂର୍ତ୍ତିକୁ ଭାରତ ଉନ୍କୋଚନ କରିବାକୁ ଯାଉଛି। ଆମ୍ବେଦକର ଇଣ୍ଟରନ୍ୟାସନାଲ୍ ସେଣ୍ଟରର କହିବା ଅନୁସାରେ 19 ଫୁଟ ଉଚ୍ଚତା ବିଶିଷ୍ଟ ଆମ୍ବେଦକରଙ୍କର ସେହି ପ୍ରତିମୂର୍ତ୍ତିର ନାମ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ରଖାଯାଇଛି। ସ୍ଥପତି ରାମ ସୁତାର ସେହି ପ୍ରତିମୂର୍ତ୍ତିର ନିର୍ମାଣ କରିଛନ୍ତି। ରାମ ସୁତାର ମଧ୍ୟ ଗୁଜରାତର ଅହମ୍ମଦାବାଦଠାରେ ସର୍ଦ୍ଦାର ପଟେଲଙ୍କର ପ୍ରତିମୂର୍ତ୍ତିର ନିର୍ମାଣ କରିଥିଲେ। ମେରିଲ୍ୟାଣ୍ଡରେ ଆମ୍ବେଦକରଙ୍କର ଏହି ପ୍ରତିମୂର୍ତ୍ତି 13 ଏକର ପରିମିତ ଅଞ୍ଚଳରେ ନିର୍ମିତ ହୋଇଛି। ବିହାରରେ ଲଗାଣ ବର୍ଷା ଯୋଗୁଁ ହଠାତ୍ ବନ୍ୟା ଆସିବାରୁ କାଇମୁର ଜିଲ୍ଲାର ଅଧିକାଂଶ ଭାଗ ଜଳମଗ୍ନ ହୋଇଛି। କର୍ମନାଶା ଦୁର୍ଗାବତୀ ଓ ସୁବାର ଭଳି ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଭାବୁଆ ସହରରେ ଅନେକ ଘର ହସ୍କିଟାଲ୍ ଓ କାର୍ଯ୍ୟାଳୟ ବନ୍ୟାପ୍ଲାବିତ ହୋଇଛି। ଡିଏଭି ସ୍କୁଲ୍ ଓ କସ୍ତୁରବା ଗାନ୍ଧି ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବନ୍ୟା ପାଣି ଘେର ମଧ୍ୟରୁ ଉଦ୍ଧାର କରାଯାଇଛି। କାଇମୁର ଜିଲ୍ଲାପାଳ ଶ୍ରାବନ କୁମାର କହିଛନ୍ତି ଗର୍ଭବତୀ ମହିଳାମାନଙ୍କ ସମେତ ବହୁ ରୋଗୀଙ୍କୁ ନିରାପଦ ସ୍ଥାନକୁ ପଠାଇ ଦିଆଯାଇଛି। ଦୁର୍ବିପାକ ପରିଚାଳନା ଟିମ୍ଗୁଡ଼ିକୁ ସଜାଗ କରି ରଖାଯାଇଥିବାର ସେ ଜଣାଇଛନ୍ତି। ରୋହତାସ, କାଇମୁର, ଗୟା, ଔରଙ୍ଗାବାଦ ଓ ଆଉ କିଛି ଜିଲ୍ଲାରେ ଭୀଷଣ ବର୍ଷା ହେବାରୁ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମହାରାଷ୍ଟ୍ର ସରକାର କହିଛନ୍ତି ନାନ୍ଦେଡ଼ ସରକାରୀ ମେଡିକାଲ୍ କଲେଜ ହସ୍କିଟାଲ୍ରେ 24ଟି ଯାକ ମୃତ୍ୟୁ ଘଟଣାର କାରଣ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଗତ ଶନିବାର ଓ ରବିବାର ଦିନ 24 ଘଣ୍ଟା ସମୟ ମଧ୍ୟରେ ସେଠାରେ 24 ଜଣ ଲୋକ ମୃତ୍ୟୁବରଣ କରିଥିଲେ। ହସ୍କିଟାଲ୍ ପ୍ରଶାସନ କହିଛି ସେହି ବ୍ୟକ୍ତିମାନେ ଗୁରୁତର ଅବସ୍ଥାରେ ହସ୍କିଟାଲ୍କୁ ଆସିଥିଲେ। ମହାରାଷ୍ଟ୍ର ମେଡିକାଲ୍ ଏଜୁକେସନ୍ ବିଭାଗ ମନ୍ତ୍ରୀ ହାସନ୍ ମୁସରିଫ୍ ଆଜି ଅପରାହ୍ନରେ ହସ୍କିଟାଲ୍କୁ ଗସ୍ତ କରିଛନ୍ତି। ସେହି ରୋଗୀମାନଙ୍କର ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଡାକ୍ତରମାନଙ୍କର ଏକ କମିଟି ଗଠନ କରାଯିବା ବିଷୟ ସେ ଜଣାଇଛନ୍ତି। ଇତିମଧ୍ୟରେ ମହାରାଷ୍ଟ୍ର ବିରୋଧୀ ଦଳ ନେତା ବିଜୟ ବଡ଼ତିବର ରାଜ୍ୟ ସ୍ୱାସ୍ଥ୍ୟ ଓ ମେଡିକାଲ୍ ଏଜୁକେସନ୍ ବିଭାଗ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି ଗତ 48 ଘଣ୍ଟା ମଧ୍ୟରେ ନାନ୍ଦେଡ଼ ଗଭର୍ଣ୍ଣମେଣ୍ଟ ହସ୍କିଟାଲ୍ରେ 13 ଜଣ ରୋଗୀ ମୃତ୍ୟୁବରଣ କରିଥିବାବେଳେ ଛତ୍ରପତି ସମ୍ଭାଜୀନଗର ଗଭର୍ଣ୍ଣମେଣ୍ଟ ହସ୍କିଟାଲ୍ରେ 10 ଜଣ ରୋଗୀ ମୃତ୍ୟୁବରଣ କରିଛନ୍ତି। ଏହି ମୃତ୍ୟୁ ପଛରେ ଔଷଧର ଅଭାବକୁ ସେ କାରଣ ଭାବେ ଦର୍ଶାଇଛନ୍ତି। ହାଙ୍ଗଝୋ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 62ରେ ପହଞ୍ଚିଛି। ତାହା ମଧ୍ୟରେ 13ଟି ସ୍ୱର୍ଣ୍ଣ, 24ଟି ରୌପ୍ୟ ଓ 25ଟି ବ୍ରୋଞ୍ଜ ପଦକ ରହିଛି। ଭାରତ କ୍ରୀଡ଼ାର 10ମ ଦିନରେ ଆଉ ଏକ ବ୍ରୋଞ୍ଜ ପଦକ ହାସଲ କରିଛି। ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ପ୍ରୀତି ଲାମ୍ବାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରୀତି ଲାମ୍ବା 3000 ମିଟର ଷ୍ଟିପଲ୍ ଚେଜ୍ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରୀତି ଲାମ୍ବାଙ୍କର ଅକ୍ଲାନ୍ତ ଉଦ୍ୟମ ଓ ଦୃଢ଼ ମନୋବଳ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ। ପ୍ରଧାନମନ୍ତ୍ରୀ ମହମ୍ମଦ ଆଜମଲ, ବିଦ୍ୟା ରାମରାଜ, ରାଜେଶ ରମେଶ ଓ ଭେଙ୍କଟେଶ ଶୁଭାଙ୍କୁ 4x400 ମିଟର ମିକ୍ସଡ୍ ରିଲେ ଦୌଡ଼ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜୟୀ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ମୁଷ୍ଟିଯୁଦ୍ଧରେ ପ୍ରୀତି ଚୀନ୍ର ଚାଙ୍ଗ୍ ୟୁଆନ୍ଙ୍କଠାରୁ 54 କିଲୋଗ୍ରାମ ବର୍ଗରେ ପରାଜିତ ହୋଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଲଭ୍ଲିନା ବୋର୍ଗୋହେନ୍ 75 କିଲୋଗ୍ରାମ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେ ଥାଇଲ୍ୟାଣ୍ଡର ବାଇସନ୍ ମନିକନ୍ଙ୍କୁ ସେମିଫାଇନାଲ୍ରେ ପରାସ୍ତ କରିଥିଲେ। କାନୋଇଙ୍ଗ୍ରେ ଅର୍ଜୁନ ସିଂ ଓ ସୁନୀଲ ସିଂ 1000 ମିଟର ପୁରୁଷ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। କ୍ରିକେଟ୍ରେ ଭାରତ ପୁରୁଷ ପ୍ରତିଯୋଗିତାର ସେମିଫାଇନାଲ୍ରେ ସ୍ଥାନ ପାଇଛି। ଭାରତ ନେପାଳକୁ 23 ରନ୍ରେ ପରାସ୍ତ କରିଥିଲା। ସ୍କୋର୍ଟ କ୍ଲାଇମ୍ବିଂରେ ଅନିଶା ବର୍ମା ଓ ଶିବପ୍ରୀତ ପନ୍ନୁ ପ୍ରମୁଖ 16 ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ତୀରଚାଳନାରେ ଜ୍ୟୋତି ସୁରେଖା ବେନାମ ବ୍ୟକ୍ତିଗତ ମହିଳା କମ୍ପାଉଣ୍ଡ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେ ଆଦିତି ଗୋପୀଚାନ୍ଦଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି। ଆଦିତି ଗୋପୀଚାନ୍ଦ ସ୍ୱାମୀ ବ୍ରୋଞ୍ଜ ପଦକ ପାଇଁ ପ୍ରତିଯୋଗିତା କରିବେ। ଅଭିଷେକ ବର୍ମା କାଜାକସ୍ତାନର ଆନ୍ଦ୍ରେ ଟ୍ୟୁଟନ୍ଙ୍କୁ ହରାଇ କମ୍ପାଉଣ୍ଡ ପୁରୁଷ ବ୍ୟକ୍ତିଗତ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ମହିଳା ହକିରେ ଟିମ୍ ଇଣ୍ଡିଆ ହଂକଂକୁ 13-0 ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛି। ମହିଳା 800 ମିଟର ପ୍ରତିଯୋଗିତାରେ ଚନ୍ଦା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଟେନିସ୍ରେ ମହିଳା ଟିମ୍ ମଙ୍ଗୋଲିଆକୁ 3-0 ପରାସ୍ତ କରିଛି। ଭାରତୀୟ ମିକ୍ସଡ୍ ଡବଲ୍ସ ସ୍କ୍ୱାସ୍ ଯୋଡ଼ି ଦୀପିକା ପାଲ୍ଲିକଲ ଓ ହରିନ୍ଦରପାଲ ସିଂ ସାନ୍ଧୁ ଜାପାନକୁ ପରାସ୍ତ କରିଛନ୍ତି। ପୁରୁଷ 4x400 ମିଟର ରିଲେ ରାଉଣ୍ଡ ୱାନ୍ରେ ଭାରତ ପ୍ରଥମ ହୋଇ ଫାଇନାଲ୍ରେ ପ୍ରବେଶ କରିଛି। କବାଡ଼ିରେ ଭାରତ ସହଜରେ ବାଂଲାଦେଶକୁ ହରାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ବସ୍ତର ଡିଭିଜନସ୍ଥିତ ଜଗଦଲପୁରଠାରେ 26,000 କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଡୋମିନିକାନ୍ ରିପବ୍ଲିକ୍ ଉପରାଷ୍ଟ୍ରପତି ରାକେଲ୍ ପେନା ରୋଡ୍ରିଗେଜ୍ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। 2023-24 ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର ପୂର୍ବାନୁମାନକୁ ଶତକଡ଼ା 6.3% ଅପରିବର୍ତ୍ତିତ ରଖିବାକୁ ବିଶ୍ୱ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ସମ୍ବାଦ ଶେଷ ହେଲା।